ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଜମି ସୀମା ନିର୍ଦ୍ଧାରଣ ପାଇଁ ଅନ୍ଲାଇନ୍ରେ ଆବେଦନ କଲେ ମିଳିବ ତାରିଖ, କହିଲେ ରାଜସ୍ୱ ମନ୍ତ୍ରୀ। ଦୀପାବଳି ଉପଲକ୍ଷେ ଆସନ୍ତା 20 ତାରିଖକୁ ଅତିରିକ୍ତ ଛୁଟିଦିନ ଘୋଷଣା କଲେ ରାଜ୍ୟ ସରକାର। ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା, ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 7ଟି ଜିଲ୍ଲାକୁ ସତର୍କ ସୂଚନା। ଜମି ସୀମା ନିର୍ଦ୍ଧାରଣ ଡିମାର୍କେସନ ପାଇଁ ଅନ୍ଲାଇନ୍ରେ ଆବେଦନ କଲେ ତାରିଖ ମିଳିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ତହସିଲ ଅଧିକାରୀ, ଅମିନ ଏବଂ ପୁଲିସ କର୍ମଚାରୀ ଆସି ଜମି ସୀମା ନିର୍ଦ୍ଧାରଣ କରିବେ। ୱେବ୍ସାଇଟ୍ରେ ପଞ୍ଜୀକରଣ ପରେ ଆବଶ୍ୟକୀୟ ଜମି କାଗଜପତ୍ର ସହ ଦେୟ ଦେବାକୁ ପଡ଼ିବ। ଆବେଦନ ଦାଖଲ ହେବା ପରେ ତହସିଲଦାର ଆବେଦନର ଯାଞ୍ଚ କରି ମୋବାଇଲ୍ ନମ୍ଘରକୁ ତାରିଖ ପଠାଇବେ। ସେହିଦିନ ତହସିଲ ଅଧିକାରୀ ଓ ଅମିନ ଜମିର ସୀମା ନିର୍ଦ୍ଧାରଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ଆଧୁନିକ କାରିଗରୀ କୌଶଳକୁ ବ୍ୟବହାର କରି ଏବଂ ଘରେ ବସିକି ପ୍ରାପ୍ତ କରିପାରିବେ, ସେ ଦିଗରେ ଗୁଡ଼ିଏ ପଦକ୍ଷେପ ଆମେ ନେଇଛୁ, ଆକୁ ମଧ୍ୟ ନେବା ପାଇଁ ଯାଉଛୁ। ତେଣୁ ଏ ୱାଟସମାନଙ୍କର ଲକ୍ଷ୍ୟ ଏଇଟା ଯେ କାମ ବଢିବ, ୱାର୍କଲୋଡ ବଢିବ, ସମସ୍ୟା ବଢିବ ଏବଂ ସମସ୍ୟା ଆହୁରି ଜଟିଳ ହେବ। ପିପୁଲ୍ସ ଫ୍ରେଣ୍ଡଲି ରାଜସ୍ୱ ବିଭାଗ କରିବା, ଲୋକଙ୍କର ସେବା ପାଇଁ ଏ କାର୍ଯ୍ୟାଳୟ ଉଦ୍ଦିଷ୍ଟ, ଏ ସନ୍ଦେଶ ଲୋକଙ୍କ ପାଖକୁ ପହଞ୍ଚିବା ଏବଂ ତାଙ୍କୁ ଭିଆଇପି ଭଳିଆ ଟ୍ରିଟମେଣ୍ଟ କରିବା, ଧୈର୍ଯ୍ୟ ସହିତ ତାଙ୍କର ସମସ୍ୟା ଶୁଣିବା ଏବଂ ସେମାନେ ଅନୁଭବ କଲା ଭଳିଆ ସମସ୍ୟାକୁ ସମାଧାନ କରିବା ଦିଗରେ ଚେଷ୍ଟା କରିବା।
ରାଜ୍ୟ ସରକାର ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ଆସନ୍ତା 20 ତାରିଖକୁ ଅତିରିକ୍ତ ଛୁଟିଦିନ ଭାବେ ଘୋଷଣା କରିଛନ୍ତି। ପୂର୍ବରୁ ଘୋଷିତ 21 ତାରିଖ ଛୁଟିଦିନକୁ ମଧ୍ୟ ବଳବତ୍ତର ରଖାଯାଇଛି। ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ତେବେ ଆସନ୍ତା 20 ତାରିଖ ଦିନ ନୂଆପଡ଼ା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ମାଜିଷ୍ଟ୍ରିଆଲ କୋର୍ଟ ଖୋଲା ରହିବା ସହ 21 ତାରିଖ ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଚଳିତ ମାସର ଚତୁର୍ଥ ଶନିବାର 25 ତାରିଖକୁ ସରକାର କାର୍ଯ୍ୟଦିବସ ଭାବେ ଘୋଷଣା କରିଛନ୍ତି। ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ଓଡ଼ିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସମ୍ମାନିତ କରାଯାଇଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଜାତି, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ମର୍ଯ୍ୟାଦାଜନକ ସମ୍ମାନ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ, ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶ ପ୍ରତି ଓଡ଼ିଶାର ଅଟଳ ପ୍ରତିବଦ୍ଧତାର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ସରକାର ଅଂଶଗ୍ରହଣମୂଳକ ଶାସନକୁ ସୁଦୃଢ଼ କରିବା ଏବଂ ବିକାଶର ଲାଭ ରାଜ୍ୟର ପ୍ରତ୍ୟେକ ଗ୍ରାମ ଏବଂ ଘରେ ପହଞ୍ଚାଇବା ପାଇଁ ସତଚେଷ୍ଟିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ମୟୂରଭଞ୍ଜ ଜିଲ୍ଲାକୁ ସମ୍ମାନିତ କରାଯାଇଛି। ସେହିଭଳି ଧରତୀ ଆବା ଜନଭାଗିଦାରୀ ଅଧୀନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦୁଝର ଜିଲ୍ଲାକୁ ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଜୟ ଢୁଲକିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ରାଜ୍ୟର ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ଶ୍ରୀ ଢୁଲକିଆ ନାମାଙ୍କନ ଦାଖଲ କରିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଗତ 11 ତାରିଖରେ ଶ୍ରୀ ଢୁଲକିଆ ଦଳରେ ସାମିଲ ହୋଇଥିଲେ। କଂଗ୍ରେସ ପକ୍ଷରୁ ଘାସିରାମ ମାଝୀ ଓ ଓଡ଼ିଶା ଜନତା ପାର୍ଟି ପ୍ରାର୍ଥୀ ସୁକଧର ଦଣ୍ଡସେନା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଦଳୀୟ କର୍ମକର୍ତ୍ତାଙ୍କ ସହ ଜିଲ୍ଲାରେ ପ୍ରଚାର କରିଛନ୍ତି। ସୂଚନାଥାଉ କି ଆସନ୍ତା ମାସ 11 ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ସୋମବାର ଦିନ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ବିଜେପି, ବିଜେଡି ଏବଂ କଂଗ୍ରେସ ପକ୍ଷରୁ 40 ଜଣ ଲେଖାଏଁ ତାରକା ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏହା ପୂର୍ବରୁ ଗତକାଲି ଉପନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି, ଆଇନଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ତରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅବାଧ, ନିରପେକ୍ଷ ଏବଂ ଭୟମୁକ୍ତ ନିର୍ବାଚନ ପାଇଁ ପ୍ରଶାସନ ଓ ପୁଲିସ୍ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ସହ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଅଭିଯୋଗଗୁଡ଼ିକ ତତ୍କାଳ ସମାଧାନ ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଯାଇଛି। ଏସ୍ଟିଆର୍ କ୍ଷେତ୍ର ନିର୍ଦ୍ଦେଶକଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ପ୍ରତ୍ୟେକ ଦିନ ସର୍ବାଧିକ 60ଟି ଯାନ ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ। ପର୍ଯ୍ୟଟକମାନେ ସକାଳ 5ଟାରୁ ପୂର୍ବାହ୍ନ 9ଟା ପର୍ଯ୍ୟନ୍ତ ଯଶୀପୁରର ପ୍ରବେଶ ସ୍ଥାନରୁ ଏବଂ ସକାଳ 8ଟାରୁ ପୂର୍ବାହ୍ନ 9ଟା ପର୍ଯ୍ୟନ୍ତ ବାରିପଦା ଡିଭିଜନର ପିଠାପଟା ପ୍ରବେଶ ସ୍ଥାନରୁ ଜାତୀୟ ଉଦ୍ୟାନ ପରିଦର୍ଶନ କରିପାରିବେ। ମୌସୁମୀ ଯୋଗୁଁ ଗତ ଜୁନ୍ 30 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବ୍ୟାଘ୍ର ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା। ରାଜ୍ୟ ସରକାର ବିଧାନସଭାର ଶୀତକାଳୀନ ଅଧିବେଶନରେ ଚଳିତ ଆର୍ଥିକ ବର୍ଷ 2025-26 ପାଇଁ ଅତିରିକ୍ତ ବଜେଟ୍ ଆଣିବେ। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତାବ ଦେବା ପାଇଁ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଦିଆଯାଇଛି। ନିଜର ଆବଶ୍ୟକତା ଅନୁସାରେ ବିଭାଗଗୁଡ଼ିକ ଆସନ୍ତା 31 ତାରିଖ ସୁଦ୍ଧା ପ୍ରସ୍ତାବଗୁଡ଼ିକ ଯୋଜନା ଓ ସଂଯୋଜନା ବିଭାଗ ଏବଂ ଅର୍ଥ ବିଭାଗ ନିକଟରେ ଦାଖଲ କରିବାକୁ ପତ୍ରରେ ଉଲ୍ଲେଖ ରହିଛି। 40%ରୁ କମ୍ ଖର୍ଚ୍ଚ କରିଥିବା ବିଭାଗକୁ ସାଧାରଣ ବଜେଟ୍ରେ ଗ୍ରହଣ କରାଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି। ଧାର୍ଯ୍ୟ ସମୟ ଶେଷ ହେବା ପରେ ଆସିଥିବା ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରାଯିବ ନାହିଁ। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହରେ ଗତବର୍ଷ ତୁଳନାରେ 2% ଅଧିକ ବୃଦ୍ଧି ପରିଲକ୍ଷିତ ହୋଇଛି। ଅତିରିକ୍ତ ଖର୍ଚ୍ଚ ଦାବି ପ୍ରସ୍ତାବ ଉପସ୍ଥାପନ କରିବା ବେଳେ ସରକାରୀ ଯୋଜନାଗୁଡ଼ିକୁ ବିଚାରକୁ ନେବାକୁ ବିଭାଗକୁ ପରାମର୍ଶ ଦିଆଯାଇଛି। ଦୀପାବଳିରେ ବାଣ ଫୁଟାଇବାକୁ ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁଜ ବାଣ ବିକ୍ରି ଏବଂ ଫୁଟାଇବାକୁ ଅନୁମତି ପ୍ରଦାନ କରାଯାଇଛି। ଭୁବନେଶ୍ୱର ପୁଲିସ୍ ଡେପୁଟି କମିଶନର ଜଗମୋହନ ମୀନା ଜନସାଧାରଣ ଦୀପାବଳି ଦିନ ସନ୍ଧ୍ୟା 7ଟାରୁ 9ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ସୂଚନା ଦେଇଛନ୍ତି। ପୁଲିସ୍ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ବେଆଇନ ବାଣ ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମୀନା କହିଛନ୍ତି।
ଷ୍ଟେଟ୍ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡରେ ଗାଇଡ୍ଲାଇନ୍ ଅଛି, ତ ସମସ୍ତେ ଚେଷ୍ଟା କରିବେ 9 PM ପର୍ଯ୍ୟନ୍ତ ହିଁ ବାଣ ଫୁଟାଇବା ପାଇଁ। ତାପରେ ସୁପ୍ରିମକୋର୍ଟରେ ଗାଇଡ୍ଲାଇନ୍ ରହିଛି ଗ୍ରୀନ୍ କ୍ରାକର୍ସକୁ ନେଇକି, ତ ସମସ୍ତେ ଗ୍ରୀନ୍ ଫାୟାର କ୍ରାକର୍ସ ହିଁ କିଣିବେ। ଆମର ଯୋଉ ଲୋକାଲ୍ ମେଡ୍ କିମ୍ବା ହାଇ ସାଉଣ୍ଡ ପ୍ରଡ୍ୟୁସିଂ କ୍ରାକର୍ସ ରହୁଛି ସେଟାକୁ ବ୍ୟବହାର ଦୟାକରି କରିବେ ନାହିଁ। ତାପରେ ପିଲାମାନେ ସେଫ୍ଟି ପାଇଁ ସମସ୍ତେ ଏନ୍ସ୍ୟୋର୍ କରିବେ 10 ବର୍ଷରୁ କମ୍ରେ ଯୋଉ ଛୁଆମାନେ ଅଛନ୍ତି ସେମାନେ ନିଜେ ନିଜେ ବାଣ ଫୁଟାଇବା କଥା ନାହିଁ, ତାଙ୍କର ପେରେଣ୍ଟସ୍ ତାଙ୍କର ଗାର୍ଜିଆନ ସାଙ୍ଗରେ ରହିବା କଥା। ବାକି ଆମର ସବୁ ପାଟ୍ରୋଲିଂ ଟିମ୍ ରାସ୍ତାରେ ରହିବ, ଆଲର୍ଟ ରହିବ।
କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନ୍ୱନ୍ତରୀ ଜୟନ୍ତୀ ପାଳନ କରାଯାଇଛି। ଦୀପାବଳିର 2 ଦିନ ପୂର୍ବରୁ ଭଗବାନ ଧନ୍ୱନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ଆଜିର ଦିନରେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ସୁନା ରୂପା ହୀରା ଆଦି କ୍ରୟ କରିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି। ଧନ୍ତେରସ୍ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଦେଶବାସୀଙ୍କ ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଭୁ ଧନ୍ୱନ୍ତରୀ ସମସ୍ତ ନାଗରିକଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ୍ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ କଳା ଉତ୍ସବ 2025 ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ପ୍ରଭାତୀ କୁମାରୀ ମହାପାତ୍ର ଏବଂ ଏସ୍ ଧନଞ୍ଜୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ପୁରୁଣାକୋଟ ପରିସରରେ ନୂତନ ଅଭିଯୋଜନ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟକୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଉଦ୍ଘାଟନ କରିଛନ୍ତି। ଏହି ନିର୍ଦ୍ଦେଶାଳୟ କାର୍ଯ୍ୟକ୍ଷମ ହେବା ଯୋଗୁଁ ଅପରାଧିକ କାର୍ଯ୍ୟକଳାପରେ ଅଙ୍କୁଶ ଲାଗିବ ବୋଲି ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ମତବ୍ୟକ୍ତ କରିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଶୀତଳାପାଲ୍ଲୀସ୍ଥିତ ପାରଳା ଯାନ୍ତ୍ରିକ ମହାବିଦ୍ୟାଳୟରେ ଉଦ୍ୟୋଗ ବିକାଶ ଏବଂ ବିକଶିତ ଭାରତ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିପ୍ୟୁଟର ପୂର୍ବତନ କୁଳପତି ପ୍ରଫେସର ଓମକରନାଥ ମହାନ୍ତି ମୁଖ୍ୟ ଅତିଥି ଭାବରେ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ମିତାଲି ଚିନାରା, ନୀତି ଆୟୋଗର ନିର୍ଦ୍ଦେଶକ ପ୍ରଫେସର ପ୍ରଭାକର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦକ୍ଷତା ଓ ନବସୃଜନ ଉପରେ ଆଲୋକପାତ କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ରର ମିଳିତ ଉଦ୍ୟମରେ ଭବାନୀପାଟଣା ନିକଟସ୍ଥ ଶଗଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟାଳୟର ଉପମହାନିର୍ଦ୍ଦେଶକ ମୁଖ୍ୟ ମନ୍ଦନ କୁମାର ସିଂ ଏବଂ ଆକାଶବାଣୀର ସହାୟକ ଗ୍ରନ୍ଥଗାରିକା ଓ ସୂଚନା ଅଧିକାରୀ ଦିଲୀପ କୁମାର ପାତ୍ର ଏବଂ ଦୂରଦର୍ଶନ ଆକାଶବାଣୀର ସମସ୍ତ କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ସାମିଲ ହୋଇ ବିଦ୍ୟାଳୟ ପରିସର ସଫେଇ କରିବା ସହ ନିଜେ ସ୍ୱଚ୍ଛ ରହିବା ଓ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ବାର୍ତ୍ତା ଦେଇଥିଲେ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଏହା ଗତି କରି ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଜମି ସୀମା ନିର୍ଦ୍ଧାରଣ ପାଇଁ ଅନ୍ଲାଇନ୍ରେ ଆବେଦନ କଲେ ମିଳିବ ତାରିଖ, କହିଲେ ରାଜସ୍ୱ ମନ୍ତ୍ରୀ। ଦୀପାବଳି ଉପଲକ୍ଷେ ଆସନ୍ତା 20 ତାରିଖକୁ ଅତିରିକ୍ତ ଛୁଟି ଦିନ ଘୋଷଣା କଲେ ରାଜ୍ୟ ସରକାର। ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ସମ୍ଭାବନା, ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 7ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।